ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଭାରତର ଅଶୋଧିତ ତୈଳ ସ୍ଥିତି ସୁରକ୍ଷିତ ଅଛି ବୋଲି ଲୋକସଭାରେ ସୂଚନା ଦେଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ. ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ପରିମାଣ ଗତ 11 ବର୍ଷ ମଧ୍ୟରେ 105 ମିଲିୟନ୍ ଟନ୍ ବୃଦ୍ଧି ପାଇଛି. କୃଷିମନ୍ତ୍ରୀଙ୍କ ସୂଚନା. ପ୍ରଧାନମନ୍ତ୍ରୀ ଆସନ୍ତାକାଲି 2 ଦିନିଆ ଆସାମ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଲୋକାର୍ପଣ. ଇରାନରୁ ଭାରତୀୟ ନାଗରିକଙ୍କ ସୁରକ୍ଷିତ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଲାଗି ସରକାରଙ୍କ ପଦକ୍ଷେପ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟର ସୂଚନା ଏବଂ ପଶ୍ଚିମ ଏସିଆରେ ସୃଷ୍ଟ ଯୁଦ୍ଧ ସ୍ଥିତିର ପରିସମାପ୍ତି ଲାଗି ଆମେରିକା ଓ ଇସ୍ରାଏଲ ସମ୍ମୁଖରେ 3ଟି ସର୍ତ୍ତ ରଖିଲା ଇରାନ. ଭାରତର ଅଶୋଧିତ ତୈଳ ସ୍ଥିତି ସୁରକ୍ଷିତ ଅଛି ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ ଆଜି ଲୋକସଭାରେ କହିଛନ୍ତି. ପଶ୍ଚିମ ଏସିଆରେ ଜାରି ରହିଥିବା ସ୍ଥିତି ଯୋଗୁଁ ବିଶ୍ୱ ଶକ୍ତି ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଉପରେ ଗୃହରେ ନିଜର ବିବୃତ୍ତି ରଖି ସେ ଏହା କହିଛନ୍ତି. ଶ୍ରୀ ପୁରୀ କହିଛନ୍ତି, ଇତିହାସରେ ପ୍ରଥମ ଥର ଲାଗି ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଚଳାଚଳ ବନ୍ଦ ରହିଛି। ତେବେ ଦେଶରେ ପେଟ୍ରୋଲ, ଡିଜେଲ, କିରୋସିନ ଭଳି ଇନ୍ଧନର କୌଣସି ଅଭାବ ନାହିଁ ବୋଲି ସେ ସ୍ୱଷ୍ଟ କରିଛନ୍ତି। ଦେଶବ୍ୟାପୀ ଥିବା ସମସ୍ତ ପେଟ୍ରୋଲ ଟାଙ୍କିଗୁଡ଼ିକରେ ଏହା ମହଜୁଦ ରହିଛି ଏବଂ ଏହି ଉତ୍ପାଦର ଯୋଗାଣ ଶୃଙ୍ଖଳ ସ୍ୱାଭାବିକ ରହିଛି ବୋଲି ଶ୍ରୀ ପୁରୀ କହିଛନ୍ତି। ସେ କହିଛନ୍ତି, କାତାର, ସଂଯୁକ୍ତ ଆରବ ଏମିରେଟ୍, ସାଉଦି ଆରବ ଓ କୁଏତ ଭଳି ଉପସାଗରୀୟ ଦେଶଗୁଡ଼ିକରୁ ପୂର୍ବରୁ ଭାରତ ନିଜର ଏଲ୍ପିଜି ଆବଶ୍ୟକତାର 60% ଆମଦାନୀ କରୁଥିଲା ଏବଂ 40% ଘରୋଇ ଉତ୍ପାଦନ ହେଉଥିଲା। ତେବେ ବର୍ତ୍ତମାନ ଦେଶରେ ଏଲ୍ପିଜି ଉତ୍ପାଦନ ହାର 28% ବୃଦ୍ଧି ପାଇଥିବା ବେଳେ ଭାରତ, ଯୁକ୍ତରାଷ୍ଟ୍ର ଆମେରିକା, ନରୱେ, କାନାଡ଼ା, ଆଲଜେରିଆ ଓ ରୁଷରୁ ପଣ୍ୟବାହୀ ଜାହାଜ ମାଧ୍ୟମରେ ମଧ୍ୟ ଏହାର ଆମଦାନୀ କରୁଛି ବୋଲି ଶ୍ରୀ ପୁରୀ କହିଛନ୍ତି। ଦେଶରେ ଗତ 11 ବର୍ଷ ମଧ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ପରିମାଣ 105 ମିଲିୟନ୍ ଟନ୍ ବୃଦ୍ଧି ପାଇଛି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ କରି ଶ୍ରୀ ଚୌହାନ କହିଛନ୍ତି, 2014 ମସିହାରେ ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ପରିମାଣ 252 ମିଲିୟନ୍ ଟନ୍ ଥିବାବେଳେ ଗତବର୍ଷ ଏହା 357 ମିଲିୟନ୍ ଟନ୍ରେ ପହଞ୍ଚିଛି। ସେହିଭଳି ଏହି ସମୟ ମଧ୍ୟରେ ଉଦ୍ୟାନ କୃଷିଜାତ ଦ୍ରବ୍ୟ ଉତ୍ପାଦନ ପରିମାଣ ମଧ୍ୟ 92 ମିଲିୟନ୍ ଟନ୍ ବୃଦ୍ଧି ପାଇଛି। ଅନୁରୂପ ଭାବେ ବିଭିନ୍ନ ଫଳ ଓ ପନିପରିବାର ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଥିବା ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। କୃଷି ଓ କୃଷକ କଲ୍ୟାଣ ଲାଗି ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି, ସରକାର କୃତ୍ରିମ ବୁଦ୍ଧିମତା ଭିତ୍ତିକ ଡିଜିଟାଲ ପ୍ଲାଟଫର୍ମ ଭାରତ ବିସ୍ତାରର ପ୍ରଥମ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି। ଏହା ମାଧ୍ୟମରେ କୃଷକମାନେ ନିଜ ଭାଷାରେ ଫୋନ୍ ମାଧ୍ୟମରେ କୃଷି ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ସମନ୍ୱିତ ତଥ୍ୟ ପାଇପାରିବେ ବୋଲି ଶ୍ରୀ ଚୌହାନ କହିଛନ୍ତି।
किसान कल्याण के लिए हम लोगों ने संपूर्ण जानकारी के साथ एक ही एआई डिजिटल प्लेटफॉर्म बन जाए भारत विस्तार, और इसलिए उसके प्रथम चरण को भी लॉन्च किया है, जिसमें किसान को सारी जानकारी एक फोन कॉल पर भी उसकी भाषा में देने का काम किया जाएगा।
श्री चौहान କହିଛନ୍ତି, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୌହାଟୀରୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ 9,32,00,000 କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ପ୍ରକ୍ରିୟାରେ 18,640 କୋଟି ଟଙ୍କା ପ୍ରଦାନ କରିବେ। ଏହି ଯୋଜନା ଅଧୀନରେ 4,09,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଏପର୍ଯ୍ୟନ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଇ ସାରିଛି। ଆସନ୍ତାକାଲିର କିସ୍ତି ପରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଥିବା କିସ୍ତିର ପରିମାଣ 4,27,000 କୋଟି ଟଙ୍କା ଅତିକ୍ରମ କରିବ ବୋଲି ଶ୍ରୀ ଚୌହାନ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 2 ଦିନିଆ ଆସାମ ଗସ୍ତରେ ଯିବେ। ସେଠାରେ ଶ୍ରୀ ମୋଦି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ କୋକ୍ରାଝରଠାରେ ପ୍ରଧାନମନ୍ତ୍ରୀ ରେଳ କୋଚ୍ ମରାମତି କାରଖାନା, 3ଟି ସେତୁ ଏବଂ ବୋଡୋ ଟେରିଟୋରିଆଲ ଅଞ୍ଚଳରେ 3ଟି ନୂତନ ରେଳ ଲାଇନ୍ର ଶୁଭାରମ୍ଭ କରିବେ। ଏହି ଅବସରରେ ଶ୍ରୀ ମୋଦି ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେବେ। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଗୁଆହାଟୀ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ସେଠାରେ ଶ୍ରୀ ମୋଦି ଯୋଗ୍ୟ ଚା ବଗିଚା ଶ୍ରମିକଙ୍କୁ ଜମିପଟ୍ଟା ବଣ୍ଟନ କରିବେ। ଏଥିସହିତ 150 ମେଗାୱାଟ୍ ବିଶିଷ୍ଟ କୋପିଲି ଜଳବିଦ୍ୟୁତ୍ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ। ଏହି ଅବସରରେ ସେ ପ୍ରାୟ 10,000 କୋଟି ଟଙ୍କା ସମ୍ବଳିତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିବେ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 22ତମ କିସ୍ତି ସିଧାସଳଖ ସମ୍ପୃକ୍ତ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ପ୍ରଥମ ଦିନ ଶ୍ରୀ ମୋଦି ଗୌହାଟୀସ୍ଥିତ ରାଜ୍ୟ ଅତିଥି ଭବନରେ ରାତ୍ରିଯାପନ କରିବେ। ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ସିଲଚର ଯାଇ 24,205 କୋଟି ଟଙ୍କା ସମ୍ଭଳିତ ତିନୋଟି ପ୍ରମୁଖ ପ୍ରକଳ୍ପର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ 14 ତାରିଖ ସନ୍ଧ୍ୟାରେ ଆସାମରୁ କୋଲକାତା ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ସେ କୋଲକାତାଠାରେ ପ୍ରାୟ 18,680 କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ମୁଁ ଇନ୍ଦୁ କହୁଛି। ଆଜିର ପରିସ୍ଥିତିରେ ସଶସ୍ତ୍ର ସଂଘର୍ଷ ଚଳାଇବାକୁ ହେବ ନାହିଁ। ଗଣତାନ୍ତ୍ରିକ ରାସ୍ତାରେ ଆନ୍ଦୋଳନ କରିବା ପାଇଁ ଅନ୍ୟ ସାଥୀମାନଙ୍କ ସହ ମୁଁ ସରେଣ୍ଡର କରିଛି। ତୁମମାନଙ୍କ ସରେଣ୍ଡର ପାଇଁ ପୂର୍ବ ବ୍ୟୁରୋ ସଚିବ ନିଖିଲ ଅନେକବାର ଅପିଲ୍ କରିବା ପରେ ବି ତୁମେମାନେ ନ କରିବାରୁ ଆଉ ଥରେ ମୁଁ ରାଜ୍ୟ କମିଟି ତରଫରୁ କମ୍ରେଡ୍ ଶୁକ୍ର ସିଲା ଚନ୍ଦ୍ରାଲଙ୍କୁ ବିଶେଷ ଅନୁରୋଧ କରୁଛି, ଆଉ ଲେଟ୍ ନ କରି 31 ସୁଦ୍ଧା ସରେଣ୍ଡର କରନ୍ତୁ। ବିକାଶ ଦାଦା ସହ ଆମ ସମସ୍ତଙ୍କର ଏଇ ମତ, ନଚେତ୍ ଏ ଡେଟ୍ ପରେ ସରକାର ସରେଣ୍ଡରକୁ ଆଉ ଗ୍ରହଣ କରିବ ନାହିଁ। କମ୍ରେଡ୍ ଦେବଜୀ ସଂଗ୍ରାମ ଦାଦା ସରେଣ୍ଡର କରିବା ପରେ ସିଆର୍ବିର ପ୍ରାୟ ସବୁ ସିସିଏମ୍ ଶେଷ ହୋଇଗଲେଣି। ବିକାଶ ଦାଦା ସହ ବିବିଏମ୍ର ସବୁ ସାଥୀମାନେ ସରେଣ୍ଡର କରିବା ପରେ ଓଡ଼ିଶାର ନେତୃତ୍ୱ ଓ ସବୁ ଡିଭିଜନ୍ ଖାଲି ହୋଇଗଲାଣି, କେବଳ ତୁମେମାନେ ବାକି ଅଛ। ପରିସ୍ଥିତି ପ୍ରକାର ଚିନ୍ତା ନକରି ଆଦର୍ଶଗତ ଭାବେ ଜିଦି ଧରି ଲଢ଼ିଲେ ନୁକସାନ ହେବ, ସିନା ଫାଇଦା କିଛି ହେବନି। ତେଣୁ ତୁମମାନଙ୍କୁ ମୋର ବିଶେଷ ଅନୁରୋଧ, ତୁମେମାନେ ଶୀଘ୍ର ଆସି ସରେଣ୍ଡର କଲେ ଆମେମାନେ ମିଶି ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବା। ସରେଣ୍ଡର ପାଇଁ ଓଡ଼ିଶା ପୋଲିସ ସବୁ ପ୍ରକାର ସହଯୋଗ କରିବ। ମୋର ଏହି ମୋବାଇଲ ନମ୍ବର 9437643839 ଫୋନ୍ କରନ୍ତୁ, ମୁଁ ଆସି ତୁମମାନଙ୍କୁ ନେଇଯିବି। ନଚେତ୍ କୌଣସି ସାମ୍ବାଦିକ ସହାୟତାରେ ଆସି ସରେଣ୍ଡର କରନ୍ତୁ। ତୁମମାନଙ୍କର ଅପେକ୍ଷାରେ ଇନ୍ଦୁ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟ।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ତାଙ୍କର ଇରାନ୍ ପ୍ରତିପକ୍ଷ ସୟେଦ ଆବାସ ଆରାକ୍ଜୀଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଗତ କିଛିଦିନ ମଧ୍ୟରେ ଉଭୟ ନେତା ଫୋନ୍ ଯୋଗେ 3 ଥର ଆଲୋଚନା କରିସାରିଛନ୍ତି। ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଯୁଦ୍ଧସ୍ଥିତି ମଧ୍ୟରେ ସୁରକ୍ଷିତ ଜାହାଜ ଚଳାଚଳ ଏବଂ ଭାରତର ଶକ୍ତି ସୁରକ୍ଷା ଭଳି ପ୍ରସଙ୍ଗ ଆଦି ଆଜିର ଆଲୋଚନାରେ ସ୍ଥାନ ପାଇଥିବା ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ଶ୍ରୀ ଜୟସ୍ୱାଲ କହିଛନ୍ତି, ଇରାନ୍ରେ ପ୍ରାୟ 9,000 ଭାରତୀୟ ନାଗରିକ ଅଛନ୍ତି ଏବଂ କେନ୍ଦ୍ର ସରକାର ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟଙ୍କୁ ତେହେରାନରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିସାରିଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି,
जब युद्ध शुरू हुआ तो हम लोगों ने बहुत सारे छात्रगण जो तेहरान में थे और अन्य लोग जो तेहरान में थे उनको हम लोगों ने वहां से अन्य शहरों में हम जाके उनको ले गए ताकि उनकी सुरक्षा पर ध्यान दिया जाए। जो भी भारतीय नागरिक ईरान से वापस आना चाहता है वो हमारे एम्बेसी हमारे एम्बेसी से वो संपर्क करे। हम लोगों ने एक एडवाइजरी जारी की है खास उन लोगों के लिए जो कि लैंड बॉर्डर से आर्मेनिया और अजरबैजान को पार करके वहां से वापस भारत आना चाहते हैं। मैं ये भी कहना चाहता हूं कि तेहरान में जो हमारा मिशन है वो पूरी तरह कार्यरत है और हमारे भारतीय समुदाय के साथ जुड़ा हुआ है उनके हित के लिए और उनकी सुरक्षा के लिए।
ଏତଦ୍ବ୍ୟତୀତ ଯେଉଁ ଭିସାଧାରୀମାନେ ଆଜରବାଇଜାନ ଏବଂ ଆର୍ମେନିଆ ଦେଇ ଆସିବାକୁ ଇଚ୍ଛା କରୁଛନ୍ତି ସୀମାପାର ପରେ ସେମାନଙ୍କର ସୁରକ୍ଷିତ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଲାଗି ବିମାନ ବ୍ୟବସ୍ଥା ମଧ୍ୟ ଭାରତ ସରକାର କରୁଛନ୍ତି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ମଧ୍ୟ ଏସିଆରେ ଯୁଦ୍ଧସ୍ଥିତି ସୃଷ୍ଟି ହେବା ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପୃକ୍ତ ଅଞ୍ଚଳର ବିଭିନ୍ନ ନେତୃବୃନ୍ଦଙ୍କ ସହିତ ଫୋନ୍ ଦ୍ୱାରା ଏ ସମ୍ପର୍କରେ ଆଲୋଚନା କରିଛନ୍ତି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ସେ କହିଛନ୍ତି, କୂଟନୀତି ଏବଂ କଥାବାର୍ତ୍ତା ମାଧ୍ୟମରେ ସେଠାରେ ଯଥାଶୀଘ୍ର ଶାନ୍ତି ଫେରାଇ ଆଣିବା ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଆଲୋଚନା କାଳରେ ସର୍ବଦା ଗୁରୁତ୍ୱାରୋପ କରିଆସୁଛନ୍ତି। ସେଠାରେ ସାଧାରଣ ନାଗରିକଙ୍କ ସୁରକ୍ଷା ଉପରେ ଭାରତ ସର୍ବଦା ଗୁରୁତ୍ୱ ଦେଇ ଆସିଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଇରାନ୍ ବିପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ୍ର ମିଳିତ ସାମରିକ ଆକ୍ରମଣ ଇତିମଧ୍ୟରେ ତୃତୀୟ ସପ୍ତାହ ଦିଗକୁ ଗତି କରୁଛି। ତେବେ ଶାନ୍ତି ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇ ଇରାନ୍ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍ କହିଛନ୍ତି, ତେହେରାନ୍ର କିଛି ସର୍ତ୍ତ ଯଦି ୱାଶିଂଟନ୍ ଓ ତେଲାଭିବ୍ ଗ୍ରହଣ କରନ୍ତି ତେବେ ଏହି ଯୁଦ୍ଧର ପରିସମାପ୍ତି ଲାଗି ଇରାନ୍ ପ୍ରସ୍ତୁତ ରହିଛି। ଇରାନ୍ର ଅଧିକାରକୁ ସ୍ୱୀକୃତି ଦେବା, ଯୁଦ୍ଧରେ ଇରାନ୍ର ହୋଇଥିବା କ୍ଷୟକ୍ଷତିର ଭରଣା ଲାଗି ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଭବିଷ୍ୟତରେ ଇରାନ୍ ଉପରେ କୌଣସି ଆକ୍ରମଣ ନ ହେବାର ପ୍ରତିଶ୍ରତି ଆମେରିକା ଓ ଇସ୍ରାଏଲ୍ଠାରୁ ମିଳିଲେ ତେହେରାନ୍ ଯୁଦ୍ଧ ପରିସମାପ୍ତି କରିବ ବୋଲି ଶ୍ରୀ ପେଜେସ୍କିଆନ୍ ସର୍ତ୍ତ ରଖିଛନ୍ତି। ଅନ୍ୟପକ୍ଷରେ ଇରାନ୍ ଉପରେ ଆମେରିକା ନିଜର ସାମରିକ ଅପରେସନ୍ ଜାରି ରଖିବ ବୋଲି କେଣ୍ଟୁକିଠାରେ ଏକ ନିର୍ବାଚନୀ ସମାବେଶରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଭାରତର ଅଶୋଧିତ ତୈଳ ସ୍ଥିତି ସୁରକ୍ଷିତ ଅଛି ବୋଲି ଲୋକସଭାରେ ସୂଚନା ଦେଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ପରିମାଣ ଗତ 11 ବର୍ଷ ମଧ୍ୟରେ 105 ମିଲିୟନ୍ ଟନ୍ ବୃଦ୍ଧି ପାଇଛି, କୃଷିମନ୍ତ୍ରୀଙ୍କ ସୂଚନା। ପ୍ରଧାନମନ୍ତ୍ରୀ ଆସନ୍ତାକାଲି 2 ଦିନିଆ ଆସାମ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଲୋକାର୍ପଣ। ଏବଂ ପଶ୍ଚିମ ଏସିଆରେ ସୃଷ୍ଟ ଯୁଦ୍ଧ ସ୍ଥିତିର ପରିସମାପ୍ତି ଲାଗି ଆମେରିକା ଓ ଇସ୍ରାଏଲ ସମ୍ମୁଖରେ ତିନୋଟି ସର୍ତ୍ତ ରଖିଲା ଇରାନ। ସମ୍ବାଦ ଶେଷ ହେଲା।